ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱରଠାରେ ମନ୍ତ୍ରୀ ପରିଷଦର ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ 2024-25 ବଜେଟ୍ ଅନୁସାରେ ଭିନ୍ ଭିନ୍ ବିଭାଗଟି ଏପ୍ତକ ହୋଇଥିବା ଖର୍ଚ୍ଚା ବାବଦ ସମୀକ୍ଷା କରିକି ବାକି ରହିଯାଇଥିବା ଟଙ୍କା ଠିକ୍ ଭାବେ ଜଲ୍ଦି ଖର୍ଚ୍ଚ କରବାରକେ ନିର୍ଦ୍ଦେଶ ଦେଇଛନ୍। ସ୍ୱାସ୍ଥ୍ୟସେବା, ଭିଭିଭୂମିର ଉନ୍ନତି, ସାମାଜିକ ସୁରକ୍ଷା, ପାନୀୟ ଜଳ ଯୋଗାଣ, କାମର ଅଗ୍ରଗତି ବାବଦେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍। ବୈଠକଟି ପୂର୍ତ୍ତ ବିଭାଗ ତରଫୁ ରାସ୍ତା ସେତୁର ଉନ୍ନତି, କୃଷି ବିଭାଗ ତରଫୁ ଶୀତଳ ଭଣ୍ଡାର ଖୁଲବାର ଆର୍ ସୁଭଦ୍ରା କିସ୍ତି ଟଙ୍କା ଦେବାର ବାବଦେ ଭିତ ଆଲୋଚନା କରାଯାଇଥିଲା। 2036 ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଲାଗି ଆସିଥିବା 3,20,000 ପ୍ରସ୍ତାବ ଭିତରୁ ଭଲଭଲଟା ବାଛିକିରି ଗ୍ରହଣ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆର୍ ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫୁ ଓଡ଼ିଶା ସରକାରଙ୍କ ସହଯୋଗଥି କୋଣାର୍କଠାରେ ଚାଲିଥିବା ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ଆଜ ଉଦ୍ଯାପିତ ହେବା। ଗଲାକାଲି ଉଦ୍ଘାଟନୀ ଉତ୍ସବଟି କେନ୍ଦ୍ର କୋଇଲା ଆର୍ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ଯୋଗଦେଇକରି କେନ୍ଦ୍ର ସରକାର ଘରୋଇ ଉତ୍ପାଦନ ବୃଦ୍ଧି, ଆତ୍ମନିର୍ଭରଶୀଳତା କମାବାର ଆର୍ ସମୁଦ୍ର ଖଣି ଇଲାକାର ଖଣି ନିଲାମକେ ତହକାବାର ଲାଗି ଖୁବ୍ ଜଲ୍ଦି ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣି ମିଶନ ଏନ୍ସିଏମ୍ଏମ୍ ମୂଲ କରାଯିବା ବୋଲି କହିଛନ୍। ସେ ଆହୁରି କହିଛନ୍, ଭାରତ ଏହାଦେ 48 ଖଣିଜ ବ୍ଲକ ନିଲାମ ମୂଲ କରିଛି ଆର୍ ସେନୁ 24 ସଫଳତାର ସହିତ ଆବଣ୍ଟିତ ହୋଇଛି। ରାଜ୍ୟ ଜାତୀୟ ଶିକ୍ଷାନୀତି 2020 ସରଳ ଭାବେ କାର୍ଯ୍ୟକାରୀ କରବାର ଲାଗି ଜାତୀୟ କର୍ମଶାଳା ଆଜିଠାନୁ ଭୁବନେଶ୍ୱର ଲୋକସେବା ଭବନ ମୂଲ ହେବା। ତିନିଦିନିଆ କର୍ମଶାଳାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। ଏହି କର୍ମଶାଳାଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆର୍ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କର୍ମଶାଳାଥି ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବା ସହିତ ଖେପ୍ ଖେପ୍ କରି ଶିକ୍ଷାନୀତି କାର୍ଯ୍ୟକାରିତା ଉପରେ ରୋଡ୍ମ୍ୟାପ୍ ତିଆର କରାଯିବା। ରାଜ୍ୟ ଚାଲିଥିବା ଧାନଘିନା ପ୍ରକ୍ରିୟାଥି ଏପ୍ତକ 17,49,987 ଜନ ଚାଷୀ ପଞ୍ଜିକୃତ ହୋଇଛନ୍। ଆଉର୍ ବରଗଡ଼ ଜିଲ୍ଲାନୁ ସବୁନୁ ଅଏତକା 1,55,617 ଜନ ଚାଷୀ ପଞ୍ଜିକୃତ ହୋଇଛନ୍। ପଞ୍ଜିକରଣ ଉତ୍ତରୁ ଯାଞ୍ଚ କରାଯାଇକରି ଚାଷୀମାନଙ୍କୁ ଟୋକନ ଦିଆଯାଇଛେ। ଚାଷୀମାନଙ୍କର ଏକାଉଣ୍ଟକେ ଭିଲ୍ ତିନିଥର କରି ଯାଞ୍ଚ କରାଯାଉଛି। ଧାନବିକା ଆଉ ଇନ୍ପୁଟ୍ ସାହାଯ୍ୟ ଟଙ୍କା ପାଇବାନୁ ଯେନ୍ତା କେନ୍ସି ଚାଷୀ ନାଇଁ ବାଦ୍ ପଡ଼ବେ ସେତାକେ ବେଶୀ ଧ୍ୟାନ ଦିଆଯାଉଛି ବୋଲି ଯୋଗାଣ ବିଭାଗ ତରଫୁ ସୂଚନା ଦିଆଯାଇଛି। ଧାନଘିନା ପ୍ରକ୍ରିୟାଥି କିଛି ଭିଲ୍ ସମସ୍ୟା ଦେଖାଦେଲେ ଜିଲ୍ଲାପାଳମାନେ ତାର ତୁର୍ତ୍ତି ସମାଧାନ କରୁଛନ୍ ବୋଲି ବିଭାଗ ତରଫୁ ଗୋଟିଏ ପ୍ରେସ୍ ବିଜ୍ଞପ୍ତି କୁହାଯାଇଛି। ଆଇବା 3 ଭିତରେ ରାଜ୍ୟ ଥିବା ରାସ୍ତାମାନଙ୍କର ମରାମତି କରାଯିବାର ସଙ୍ଗେ ନୂଆ ରାସ୍ତା ତିଆରି କରବାରକେ ପୂର୍ତ୍ତ ବିଭାଗ 91,000 କୋଟି ଟଙ୍କା ଖର୍ଚ୍ଚ କରବାର ଯୋଜନା କରୁଛି ବୋଲି ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ପୂର୍ତ୍ତ ବିଭାଗ ଅଧୀନତି ଥିବା ସବୁ ରାସ୍ତାକେ ସର୍ବେକ୍ଷଣ କରବାର ଲାଗି ସେଣ୍ଟ୍ରାଲ୍ ରୋଡ୍ସ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍କେ ଦାୟିତ୍ୱ ଦିଆଯାଇଛି। ଇତା ରିପୋର୍ଟ ଅନୁସାରେ ଖରାପ ରାସ୍ତାମାନଙ୍କର ତୁର୍ତ୍ତି ମରାମତି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଗଲାକାଲି ଭୁବନେଶ୍ୱର କୃଷି ଭବନଠାରେ ଶ୍ରୀ ଅନ୍ନ ଅଭିଯାନଥି ଚାଲିଥିବା ମଡ଼ିଆ ଘିନା ପ୍ରକ୍ରିୟାର ସମୀକ୍ଷା କରିଛନ୍। ଏବର୍ଷ ରାଜ୍ୟ ସରକାର ମଡ଼ିଆର ସର୍ବନିମ୍ନ ସହାୟକ ଦାମ କ୍ୱିଣ୍ଟାଲ ପିଛା 4,290 ଟଙ୍କା ସହିତ ଅଏତକା 210 ଟଙ୍କା ଦେଉଥିବାର ବାବଦେ ଚାଷୀମାନଙ୍କୁ ସଚେତନ କରବାରକେ ଶ୍ରୀ ପାଢ଼ୀ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ମଡ଼ିଆ ଘିନା ପ୍ରକ୍ରିୟା କମ୍ କାମ ଫଟିକ କରିକି ଚାଷୀମାନେ ଲାଭ ପାଇବାନୁ ଯେନ୍ତା ବଞ୍ଚିତ ନ ହେବେ ସେ ବାବଦେ ଧ୍ୟାନ ଦେବାରକେ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ୟୁରେନ୍ସ ଆର୍ ନେପଚୁନ୍ ବାଗି 6 ଗ୍ରହ ଆଜିଠାନୁ ଜାନୁଆରୀ 31 ତାରିଖ ତକ ଗୋଟେ ସରଳ ରେଖାଥି ରହିବେ। ଏହି ବିରଳ ମହାଜାଗତିକ ଦୃଶ୍ୟକେ ଦେଖିବାର ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ଠାରେ ଖାସ୍ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକେ ଆଜିଠାନୁ ସୋମବାର ଛଡ଼ା ଅଲଗା ଦିନମାନଙ୍କେ ବେଲବୁଡ଼ର 5:30 ବଜେନୁ 7 ବଜେ ତକ ଏହି ବିରଳ ଦୃଶ୍ୟ ଦେଖିପାରବେ। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ସଞ୍ଜର 6 ରାଞ୍ଚିଠାରେ ସୁରମା ହକି କ୍ଲବ ଆର୍ ଓଡ଼ିଶା ୱାରିୟର୍ସ ଭିତରେ ମ୍ୟାଚ୍ ହେବା। ସେଆଡ଼େ ପୁରୁଷ ବର୍ଗଥି ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ରାତି 8:15 ୟୁପି ରୁଦ୍ରାସ ଆର୍ ଟିମ୍ ଗୁନାସିକା ଭିତରେ ମ୍ୟାଚ୍ ହେବା। ଗଲାକାଲି ହୋଇଥିବା ମହିଳା ବର୍ଗ ମ୍ୟାଚ୍ଟି ସୁରମା ହକି କ୍ଲବ 5-1 ଦିଲ୍ଲୀ ଏସ୍ଜି ପାଇପର୍ସକେ ହରାଇଛେ। ପୁରୁଷ ବର୍ଗଥି ସୁରମା ହକି କ୍ଲବ ସ୍ରାଚିରାହା ବେଙ୍ଗଲ ଟାଇଗର୍ସକେ 2-1 ହରାଇଛେ। ରାଜ୍ୟ ପଶ୍ଚିମ ଝଡ଼ ପ୍ରଭାବଥି ଆଜିଠାନୁ ଶୀତ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଗରମ ଜଳୀୟ ବାଷ୍ପ ବାୟୁ ରାଜ୍ୟକେ ଆସୁଥିବାନୁ ତାପମାତ୍ରା ବଢ଼ବା। ସେଆଡ଼େ ଆଇବା 24 ଭିତରେ ରାଜ୍ୟର କେତେଟା ଜିଲ୍ଲାନ ବହଲିଆ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।